ମୁଁ ବିଶ୍ୱରଞ୍ଜନ ନାୟକ, ଖୋର୍ଦ୍ଧା ପୌର ପରିଷଦ ମଳ ଉପାଚନ କେନ୍ଦ୍ରରେ କାର୍ଯ୍ୟ କରେ। ଯେତେବେଳେ କୌଣ ଶୌଚାଳୟକୁ ସଠିକ୍ ଭାବରେ ବ୍ୟବହାର କରାଯାଏ ଏବଂ ଭଲ ଭାବରେ ରକ୍ଷଣାବେକ୍ଷଣ କରାଯାଏ, ମୋର କାମ ସୁରକ୍ଷିତ ହୋଇଯାଏ। ପରିମଳ ପ୍ରତି ସମ୍ମାନ ହେଉଛି ଆମ ପରିମଳ କର୍ମଚାରୀମାନଙ୍କ ପାଇଁ ସମ୍ମାନ, ମୋର ମର୍ଯ୍ୟାଦା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆଜି ଆସନ୍ତୁ ଶପଥ ନେବା ଯେ ଆମେ ଶୌଚାଳୟ ବ୍ୟବହାର କରିବା, ନିର୍ଦ୍ଧାରିତ ସମୟରେ ପାଇଖାନା ଟାଙ୍କି ସଫା କରିବା ଓ ସମସ୍ତ କାର୍ଯ୍ୟ ମର୍ଯ୍ୟାଦା ସହିତ ରକ୍ଷା କରିବା।